ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ଆଇବାକାଲି ଜାରି କରିବେ 61ଟା ଫସଲର 109ଟା ନୂଆ କିସମ। ଓଡ଼ିଶା ଲାଗି 6ଟା ନୂଆ ରେଲ ପ୍ରକଳ୍ପକେ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଆର୍ ରେଲ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଲେ ମୁଖ୍ୟମନ୍ତ୍ରୀ। ଦେଶେ ଆଇଷ୍ଠାନୁମୂଲ ହେଇଛେ ଫାଇଲେରିଆ ବେମାରୀ ନିରାକରଣ ଲାଗି ଜାତୀୟ ଗଣ ଔଷଧ ପ୍ରଦାନ ଅଭିଯାନ। ରାଇଜେ ଆଇବା ଡିସେମ୍ବର ମାସର ଶେଷ ତକ ଘର ଡିହି ନାଇଥିବା ଲୋକ ବଣ୍ଟାଯିବା ପଟ୍ଟା କହିଲେ ରାଜସ୍ୱ ମନ୍ତ୍ରୀ। ଆଉ ସୁନ୍ଦରଗଡ଼ ଆର୍ ଝାରସୁଗୁଡ଼ା ସହିତ ରାଜ୍ୟର 14ଟା ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଆଇବା କାଲି ସକାଳ ତକ ହେଇପାରେ ଜବର ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ନୂଆଦିଲ୍ଲୀ ନ 61ଟା ଫସଲର ଅତ୍କା ଅମଲ ହେଉଥିବା ଜଳବାୟୁ ଅନୁକୂଲ ଆର୍ ଜୈବ ଦୁର୍ଗୀକୃତ 109ଟା କିସମ ଜାରି କରିବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଚାଷୀ ଆର୍ ବୈଜ୍ଞାନିକମାନଙ୍କ ସାଙ୍ଗେ ଭିଲ କଥାବାର୍ତ୍ତା ହେବେ। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫ ଦିଆଯାଇଥିବା ସୂଚନା ଅନୁସାରେ 61ଟା ଫସଲ ଭିତରେ 34ଟା କ୍ଷେତର ଫସଲ ଆର୍ 27ଟା ଉଦ୍ୟାନ କୃଷି ଫସଲ ରହିଛି। ରାଇଜେ ରେଲପଥର ବିକାଶ ଲାଗି 15,004 କୋଟି ଟଙ୍କା ବ୍ୟୟ ଅଟକଲର 6ଟା ପ୍ରମୁଖ ରେଲ ପ୍ରକଳ୍ପକେ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧନ୍ୟବାଦ ଦେଇଛନ୍। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ କରିଥିବା ପୋଷ୍ଟି କହିଛନ୍ ଯେ ଇ ରେଲ ପ୍ରକଳ୍ପମାନଙ୍କର ଜରିଆଥି ରେଲ ଭିଭିଭୂମି ଜବର ହେବାର ସାଙ୍ଗେ ଆଦିବାସୀ ବହୁଲ ଇଲାକାନ ବିକାଶର ବାଟ ଖୋଲବା। ଓଡ଼ିଶା ପୂର୍ବୋଦୟ ବିକାଶର କେନ୍ଦ୍ର ଭାବେ ପ୍ରତିପାଦିତ ହେବାର୍ଥି ଏ ନିଷ୍ପତ୍ତି ଖାସ୍ ସହାୟକ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ନୂଆ ରେଲ୍ ପ୍ରକଳ୍ପ ମଞ୍ଜୁରୀକି ନେଇକରି ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ଆର୍ ରେଲମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଗଲାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହୋଇଥିବା ଆର୍ଥିକ ବ୍ୟାପାର ବାବଦ କ୍ୟାବିନେଟ୍ କମିଟି ବୈଠକଟି ଓଡ଼ିଶା ଲାଗି 6ଟା ନୂଆ ରେଲ୍ ପ୍ରକଳ୍ପକେ ଅନୁମୋଦନ ଦିଆଯାଇଛି। ହେଥି ଜୁନାଗଡ଼ ନବରଙ୍ଗପୁର ଗୁଣୁପୁର ଥେରୁବାଲି ବାଦାମ ପାହାଡ଼ କେନ୍ଦୁଝରଗଡ଼ ବାଙ୍ଗିରିପୋଷି ଗୋରୁ ମହିଷିଆଣୀ ମାଲକାନଗିରି ପାଣ୍ଡୁରଙ୍ଗପୁରମ୍ ଭାୟା ଭଦ୍ରାଚଲମ୍ ଆର୍ ବୁଢ଼ାମରା ଚକୁଳିଆ ପ୍ରକଳ୍ପ ଅଛି। ଦେଶୁ ଫାଇଲେରିଆ ବେମାରୀ ନିରାକରଣ ଲାଗି 2 ବଛରିଆ ଜାତୀୟ ଗଣ ଔଷଧ ପ୍ରଦାନ ଅଭିଯାନର 2 ନମ୍ବର କ୍ଷେପେ ଆଇଷ୍ଠାନୁମୂଲ ହୋଇଛି। ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଆଭାସୀ ଜରିଏ ଅଭିଯାନର ଶୁଭାରମ୍ଭ କରିକରି ଦେଶର 20ଟା ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କୁ ଫାଇଲେରିଆ ସଂକ୍ରମଣରୁ ରକ୍ଷା କରିବା ଲାଗି ଖାସ୍ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍। ସେ କହିଛନ୍ ଯେ ମଶା ଚବାନୁ ନିଜକେ ରକ୍ଷା କରବାର୍ ଆର୍ ଫାଇଲେରିଆର ପ୍ରତିହତ ଉଷ ଖାଇବାରଟା ଫାଇଲେରିଆ ନିରାକରଣ ଦିଗେ ବଡ଼ ଭୂମିକା ନେସି। ଇ 2 ନମ୍ବର କ୍ଷେପର ଅଭିଯାନଟି ଓଡ଼ିଶା ବିହାର ଝାଡ଼ଖଣ୍ଡ କର୍ଣ୍ଣାଟକ ତେଲେଙ୍ଗାନା ଆର୍ ଉତ୍ତରପ୍ରଦେଶର 63ଟା ଜିଲ୍ଲାକେ ସାମିଲ କରାଯାଇଥିବା ବେଳେ ଅଭିଯାନର 100% ସଫଳତା ଲାଗି ଘରକେ ଘର ଯାଇକରି ଉଷ ଦେବା ଲାଗି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍। ଫାଇଲେରିଆ ନିରାକରଣ ଲକ୍ଷ୍ୟଟି ରାଇଜେ ଆଇଷ୍ଠାନୁ ସାମୁହିକ ଉଷ ସେବନ କାର୍ଯ୍ୟକ୍ରମ ବୁଲିଛି। ଏଥି 1,93,00,000 ଅତ୍କା ଲୋକଙ୍କୁ ଫାଇଲେରିଆ ନିରୋଧୀ ଉଷ ଦେବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଫାଇଲେରିଆ ପ୍ରବଣ ଜିଲ୍ଲା ଆର୍ ବ୍ଲକମାନଙ୍କର ଉପରେ ଖାସ୍ ଧ୍ୟାନ ଦିଆଯାଉଛି। ଏଥି ଆଶା ଆର୍ ଅଙ୍ଗନବାଡ଼ି କର୍ମୀମାନେ ଘରକେ ଘର ଯାଇକରି ଲୋକଙ୍କୁ ଉଷ ଖୁଆବେ। କାର୍ଯ୍ୟକ୍ରମର ତଦାରଖ ଲାଗି 77 ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାନ ଆଇଷ୍ଠାନୁ ଫାଇଲେରିଆ ନିରାକରଣ ଲକ୍ଷ୍ୟଟି ସାମୁହିକ ଉଷ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ବୌଦ୍ଧର ଜେଡି ହାଇସ୍କୁଲ୍ର ଅତିରିକ୍ତ ଜିଲ୍ଲାପାଳ ଆର୍ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏ ଅବସରରେ ଉପସ୍ଥିତ ସରକାରୀ ଅଧିକାରୀ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀମାନେ ସାମୁହିକ ଭାବେ ଉଷ ଖାଇଥିଲେ। ବରଗଡ଼ ସହରର ଷ୍ଟେସନ ପଡ଼ାନ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରନ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ନିଜେ ପହିଲା ଉଷ ଖାଇକରି କାର୍ଯ୍ୟକ୍ରମର ମୂଲ କରବାର ସହିତ ବରଗଡ଼ ଜିଲ୍ଲାକେ ଫାଇଲେରିଆ ମୁକ୍ତ କରବାର ଦିଗେ ସମକିରିର ସହଯୋଗ କାମନା କରିଥିଲେ। ସୂଚନା ଅନୁସାରେ ବରଗଡ଼ ଜିଲ୍ଲାନ 14,00,000 ଲୋକଙ୍କୁ ଉଷ ଖୁଆବାର ଯୋଜନା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ତର୍ଭାନ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଆର୍ ଅଞ୍ଜଲିନା ପ୍ରଧାନ ନିଜେ ଉଷ ଖାଇକରି ଅଭିଯାନ ମୂଲ କରିଥିଲେ। ଝାରସୁଗୁଡ଼ା ମହିଳା କଲେଜନ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର ନାୟକ ଛାତ୍ରୀମାନଙ୍କୁ ଫାଇଲେରିଆ ନିରୋଧୀ ଉଷ ଖାଇବାରକେ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଧାରି ସମିଆ ଭିତରେ ଘର ଡିହି ନାଇଥିବା ଲୋକଙ୍କୁ ପଟ୍ଟା ଦେବାରକେ ପଦକ୍ଷେପ ନିଆଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏ ବାବଦ ଗୋଟେ ସମୀକ୍ଷା ବୈଠକଟି ରାଜ୍ୟର ଘର ଡିହି ନାଇଥିବା ଲୋକ ଚିହ୍ନଟ ଲାଗି ସର୍ଭେ କାମ ଆଇବା 16 ତାରିଖ ନୁ ମୂଲ କରବାରକେ ଆର୍ ଆଇବା ମାସର 15 ତାରିଖ ତକ ହେ ବାବଦ ରିପୋର୍ଟ ତିଆରି କରବାରକେ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ଆଇବା ଡିସେମ୍ବର ମାସର ଶେଷ ତକ ଘରଡିହି ପଟା ବଣ୍ଟନ କାମ ପୂରା କରବାରକେ ସମୟ ଧାରିଜ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଆର୍ ଗବେଷଣା ପ୍ରତିଷ୍ଠାନ ଭୀମସାରକେ ପୂର୍ଣ୍ଣ ସ୍ୱାୟତ୍ତତା ଦେବାର ଲାଗି ସରକାର କାମ କରୁଛନ୍ ବୋଲି ଆଜି ଭୀମସାର ନ ଗୋଟେ ସମୀକ୍ଷା ବୈଠକ ଉତ୍ତରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଇତାର ସାଙ୍ଗେ ଭୀମସାରର ନବକଳେବର ହେବା ଆର୍ ହେଥିଲାଗି ଜମିର ସମସ୍ୟା ନାଇଁ ରହେ ବୋଲି ଶ୍ରୀ ପୂଜାରୀ କହିଛନ୍। ସେ ଆହୁରି କହିଛନ୍ ଯେ ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି, ଭୀମସାର ଆକ୍ଟ ଥି ପରିବର୍ତ୍ତନ ଆର୍ ଏମ୍ଆର୍ଆଇ ଫେର୍ କାର୍ଯ୍ୟକ୍ଷମ କରବାର ଦିଗେ ସରକାର କାମ କରୁଛନ୍। ସେ କହିଛନ୍ ଯେ ଜଳସମ୍ପଦ ବିଭାଗର ଜମିକେ ଖୁବ୍ ଲୋକ ଦଖଲ କରିକି ରଖିଥିବାର ବେଳେ ସେଟାକେ ରାଜସ୍ୱ ବିଭାଗର ଦଖଲକେ ଅନାଯିବା ସେନ୍ତା ମନ୍ତ୍ରୀ ଶ୍ରୀ ପୂଜାରୀ ଚିପ୍ଲିମା ପାଖର ସାତୁପାଲିନ ଇଲାକାର ଲୋକମାନଙ୍କର ସାଙ୍ଗେ ଗୋଟେ ବୈଠକ କରିଥିଲେ। ଇଲାକାନ ଜଳସମ୍ପଦ ବିଭାଗ ଅଧିଗ୍ରହଣ କରିଥିବାର ଜମି ବ୍ୟବହାର ନାହିଁ ହେଉଥିବାର ବେଳେ ହେତି ଚାଷ କରିକରି ଜିଉଥିବା ଲୋକକୁ ହେ ଜମି ଦେବାରକେ ଲୋକେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ହେତାର ଉପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରତିଶ୍ରତି ଦେଇଛନ୍। ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆଜି ରାଜ୍ୟର 19 ଜିଲ୍ଲାନ କୃମିନାଶକ ଉଷୋ ବଣ୍ଟା କାର୍ଯ୍ୟକ୍ରମ ମୂଲ ହୋଇଛି। ସେ ଜିଲ୍ଲାମାନଙ୍କର ଭିତରେ ପଶ୍ଚିମ ଓଡ଼ିଶାର ଦେବଗଡ଼, ବୌଦ୍ଧ, ନୂଆପଡ଼ା ଆର୍ କଲାହାଣ୍ଡି ଜିଲ୍ଲା ରହିଛି। ଏହି କାର୍ଯ୍ୟକ୍ରମଟି 1 ନୁ 19 ବଛର ବୟସର ପିଲାଟୁକେଲ ଆର୍ 20 ନୁ 24 ବଛର ବୟସର ମହିଳାମାନଙ୍କୁ ଉଷୋ ଦିଆଯାଉଛି। କୃମିନାଶକ ଦିବସ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକର ଚନାବେଡ଼ା ଆଶ୍ରମ ସ୍କୁଲର 500 ନୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଉଷୋ ଖୁଆଯାଇଥିଲା। ଦେବଗଡ଼ ଟାଉନ୍ ହାଇସ୍କୁଲର ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ କୃମିନାଶକ ବଟିକା ଉପକାର ବାବଦେ କହିଥିଲେ। ଜିଲ୍ଲାର ସବୁ ସରକାରୀ ବେସରକାରୀ ସ୍କୁଲ ଆର୍ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ଛୁଆଙ୍କୁ କୃମିନାଶକ ବଟିକା ଦିଆଯିବ ବୋଲି ସେ କହିଥିଲେ। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ସତ୍ୟସାଇ ବିଦ୍ୟାମନ୍ଦିର କୃମିନାଶକ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଷୋ ଖୁଆଯାଇଥିଲା। ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ନିଶାମୁକ୍ତ ଭାରତ ଅଭିଯାନ ଲାଗୁ ହେବା ଏ ବାବଦେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କୁ ଚିଠି ଲେଖାଯାଇଛି। ସୂଚନା ଅନୁସାରେ ନିଶାମୁକ୍ତ ଭାରତ ଅଭିଯାନଟି ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ଆର୍ ହଷ୍ଟେଲମାନଙ୍କୁ ନିଶାମୁକ୍ତ କରିବା ଲାଗି ଗୋଟିଏ ହଷ୍ଟେଲ କମିଟି ଗଢ଼ାଯିବା ଆର୍ ଟୋଲ୍ ଫ୍ରି ନିଶାମୁକ୍ତ ହେଲ୍ପଲାଇନ୍ ନମ୍ଘର ଜାରି ହେବା। ଏହି ଅଭିଯାନର ତଦାରଖ ଲାଗି ଗୋଟିଏ ଏନ୍ଫୋର୍ସମେଣ୍ଟ ଏଜେନ୍ସି ଭିଲ୍ ରହିବା। କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷର ପହିଲା ଖେପ୍ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ ଜିଲ୍ଲା ସଦ୍ଭାବନା ସଭାଗୃହ ହୋଇଯାଇଛି। ଜିଲ୍ଲାର ପୁଷ୍ଟିହୀନ ଛୁଆମାନଙ୍କୁ ଚିହ୍ନଟ କରିକରି ସେମାନଙ୍କର ଚିକିତ୍ସା ଆର୍ ସେବା ଯତ୍ନ ଲାଗି ଆଇବା 20 ତାରିଖ ଭିତରେ ସବୁ 6 ବର୍ଷରୁ କମ୍ ବୟସର ଛୁଆଙ୍କର ଶାରୀରିକ ବୃଦ୍ଧି ଆକଳନ ଆର୍ ରେକର୍ଡ କରିବାରକେ ନିଷ୍ପତ୍ତି ହୋଇଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ କାର୍ଯ୍ୟକ୍ଷେତ୍ରଟି ମହିଳାଙ୍କୁ ଯୌନ ନିର୍ଯାତନା ନିରାକରଣ ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। ହେତି କାମ ଜାଗାନ ମହିଳାମାନଙ୍କୁ ଯୌନ ଶୋଷଣ ଆର୍ ନିର୍ଯାତନାନୁ ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଟି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ ବୈଠକଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନତି 1 କୋଟି ଘର ତିଆରିକେ ମଞ୍ଜୁରୀ ଦିଆଯାଇଛି। ଏଥି 10 ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାରକେ ଥିବାର ବେଳେ ସରକାରଙ୍କର ତରଫରୁ 2,30,000 କୋଟି ଟଙ୍କା ସବ୍ସିଡି ଦିଆଯିବା। ସେନ୍ତା 2024-25 ନୁ 2028-29 ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନତି 2 କୋଟି ଘର ତିଆରି ଲାଗି କ୍ୟାବିନେଟ୍ ତରଫରୁ ମଞ୍ଜୁରୀ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ସହିତ ରାଜ୍ୟର 14 ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଆଇବାକାଲି ସକାଳ ତକ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଆଜି ସଞ୍ଜ ବେଲାର 6 ବଜେ ତକ 612.93 ଫୁଟ ରହିଛି। ଫି ସେକେଣ୍ଡଟି ଜଲଭଣ୍ଡାରକେ 2,54,460 ଘନଫୁଟ ପାଇନ ଆସୁଛି। 10 ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଟି 1,90,261 ଘନଫୁଟ ପାଇନ ଛଡ଼ାଯାଉଛି। ପ୍ରଧାନମନ୍ତ୍ରୀ ଆଇବାକାଲି ଜାରି କରିବେ 61 ଫସଲର 109 ନୂଆ କିସମ। ଓଡ଼ିଶା ଲାଗି 6 ନୂଆ ରେଲ ପ୍ରକଳ୍ପକେ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଆର୍ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଲେ ମୁଖ୍ୟମନ୍ତ୍ରୀ। ଦେଶେ ଆଷ୍ଟାନୁମୂଳ ହୋଇଛି ଫାଇଲେରିଆ ବେମାରୀ ନିରାକରଣ ଲାଗି ଜାତୀୟ ଗଣ ଔଷଧ ପ୍ରଦାନ ଅଭିଯାନ ରାଜ୍ୟ ଆଇବା ଡିସେମ୍ବର ମାସର ଶେଷ ତକ ଘର ଡିହି ନାଇଥିବା ଲୋକକୁ ବଣ୍ଟାଯିବା ପଟା କହିଲେ ରାଜସ୍ୱ ମନ୍ତ୍ରୀ। ଆଉ ସୁନ୍ଦରଗଡ଼ ଝାରସୁଗୁଡ଼ା ସହିତ ରାଜ୍ୟର 14 ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଆଇବାକାଲି ସକାଳ ତକ ହୋଇପାରେ ଜବର ବର୍ଷା। আজর আঞ্চলিক খবরিন শেষ হল জুহার।